ଗୋଟିଏ ପାଖରେ ମିଛମୟ ସଂସାରର ଅଢ଼େଇ ଦିନିଆ ସୁଖ, ଆଉ ଅନ୍ୟ ପାଖରେ ପରମ ଆତ୍ମୀୟ ଚକାକ୍ଷର ସୁଖମୟ ସ୍ୱର୍ଗ। ଲୁନିରିମାଖି, ଏଇ କଥାକୁ ମନେ ରଖି ତୁ ଯଦି ବଡ଼ ତୁଳରେ ପାଦ ଦେଉ, ଦେଖିବୁ ସେଇ ଭାବ ବିନୋଦିଆ କାଳିଆ ତୋ ସେଥିରେ ଆଶିଷର ସିନ୍ଦୁର ମାରି ତତେ ସୁନା ସବରୀରେ ବସେଇ ନେଇଯିବ ତାର ସେ ପ୍ରେମମୟ ପବିତ୍ର ସ୍ୱର୍ଗଧାମକୁ।
ಅಷ್ಟರ ಅಷ್ಟರ।